ஹலோ ஃப்ரெண்ட்ஸ், வெல்கம் டு மிஸ் ஒடிசா. ஸோ ஃப்ரெண்ட்ஸ், காதோய்வா பரே பூரா தின ஃப்ரெஷ் லாகி போலி அதிகாஶ லோகங்கர ரஹிச்சி விஸ்வாஸ். தேபே கிச்சி லோக காதோய்வா பரே மத்யம் ஃப்ரெஷ் அனுபவ கரந்தி நாஹிଁ. காதோய்வா அபியாஶரେ கிச்சி ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍ ଲାଗିବ ବୋଲି ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି. ଗାଧୋଇବା ସମୟରେ କମ୍ ସାବୁନ ବ୍ୟବହାର କଲେ ଦିନସାରା ଫ୍ରେଶ୍ ଲାଗେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି. ଅଧିକ ସାବୁନ ବ୍ୟବହାର ଦ୍ୱାରା ଏଥିରେ ଥିବା କ୍ଲିନିଂ ଏଜେଣ୍ଟ ଯୋଗୁଁ ଶରୀର ଅଧିକ ଶୁଷ୍କ ହୋଇଯାଏ. ଏହାଦ୍ୱାରା ମସ୍ତିଷ୍କରେ ନକାରାତ୍ମକ ପ୍ରଭାବ ପଡ଼େ, ଫଳରେ ବିଭିନ୍ନ ହର୍ମୋନ୍ କ୍ଷରଣରେ ଅସମାନତା ଯୋଗୁଁ ମନରେ ଫ୍ରେଶ୍ ଅନୁଭୂତି ଆସିପାରେ ନାହିଁ. ସେହିପରି ଗାଧୋଇବା ସମୟରେ ପୁରୁଣା ଟାୱେଲ୍ ବ୍ୟବହାର ନକଲେ ଭଲ, ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରରେ ରହିଯାଏ. ଥଣ୍ଡା ଦିନରେ ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ତାପମାତ୍ରା ବିଗିଡ଼ିଯାଏ ଏବଂ ଝାଳ ବାହାରିଥାଏ. ତ୍ୱଚାକୁ କୋମଳ ରଖିବା ପାଇଁ ଗାଧୋଇବା ପରେ ମଶ୍ଚରାଇଜର ଲଗାଇଲେ ସୁଫଳ ମିଳିଥାଏ ବୋଲି ଗବେଷଣାରୁ ସୂଚିତ କରାଯାଇଛି. ତେବେ ଫ୍ରେଣ୍ଡସ୍, ଆଜି ଆପଣ ଜାଣିଲେ କେତୋଟି ନୂଆ ଟିପ୍ସ. ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଆମ ମିସ୍ ଓଡ଼ିଶା ଚ୍ୟାନେଲକୁ ଲାଇକ୍, ଶେୟାର, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁନି. ରହିଲି, ଧନ୍ୟବାଦ।